शिवजी भगवान कर आराधना कर स्तुति कर जो सब स्तुति रही
तेणु यही भाव जो शिवजी भगवान को स्तुति कर स्तुति रे भगवान तत्व आम जानवा स्तुति रे महाजन मान जो कथा रही कथा जी शुणा तेल आम जो तत्वभ्रम रही तत्वभ्रम रूपक अनर्थ दूर हे तेणु यही भाव जो स्तुति कर भगवान जानते कौन पर आगवान अंतर्जामी तेणु से शिवजी को पचार ठीक अच्छे तुम्हें मत स्तुति बहुत होगा मोर अति स्तुति चर लक्षण ଏଇଟା ଅନ୍ୟମାନଙ୍କ ପାଇଁ ଲାଗୁ ହେବ କିନ୍ତୁ ଭଗବାନ ପାଇଁ ଏଇଟା ଲାଗୁ ହେବନି ଏଇଠି କେତେ ଜଣ କହନ୍ତି ଅତି କିଛି କରିବାଟା ଏଇଟା ଠିକ୍ ନୁହଁ କିନ୍ତୁ ଭଗବାନ ପାଇଁ ଆମେ ଯେତେ ମ୍ୟାକ୍ସିମମ୍ କରିପାରିବା ସେଥିରେ କୌଣସି ଅସୁବିଧା ନାହିଁ ତେଣୁ ଭଗବାନ ଯଦି ପଚାରିବେ ଶିବଜୀ ତୁମେ ଯେଉଁ ଆସିଲ ନୀଳକଣ୍ଠେଶ୍ୱର ତୁମେ ଯେଉଁ ଆସିଲ ତୁମର କ'ଣ ଉଦ୍ଦେଶ୍ୟ ଅଛି ଟିକେ କୁହ ଖାଲି ସ୍ତୁତି କରୁଥିବ ନା ଆଉ କିଛି କହିବ ଆଉ ଶିବଜୀ କହୁଛନ୍ତି अवतारा मया दुष्टा रम मानस ते गुणी। हे प्रभु आपणकर अनेक अवतार अच्छा भागवत प्रथम स्कंद तृतीय अध्याय सुत गोस्वामी विभिन्न अवतार विषय वर्णना करण जो स्वर्णकादि ऋषि जो छटी प्रश्नर गोटे उत्तर प्रश्न था अवतार विषय कहवापी तेणु विभिन्न अवतार विषय वर्णना कर सारापर सुत गोस्वामी कौन अवतारा ही असंख्या हरे सत्व निधे तीजा यथा विदासीन कुल्य सरस शिव सहस्रस अनेक अवतार अच्छा गणना करहबनी अवतारा ही असंख्या तेणु सब अवतार मान को शिवजी जानी कारण सी मध्य जन अवतार विष्णुकर जो गुण गुण अवतार जो रही तम गुण अवतार आश्रय कर तम गुण को आश्रय कर भगवान आसजी विष्णु शिविर परिणत होती ब्रह्मा तर ब्रह्म संहितर वर्णना करीरंग यथा दधि विकार विशेष जो बात संजाते नही तथा पृथगस्ती हेतु झ संभूता मभित समुपेति कार्या गोविंद मादि पुरुषं तमं भजामि। क्षीर क्षीर में यदि आम दही पकईदेबा अम्ल पकईदेबा तो से दही में परिणत हो किंतु सी आ क्षीर कार्य करना तेनाली भाव में भगवान विष्णु जो तमगुण को आश्रय कर आसती से शिवजी परिणत हमें तेणु शिवजी जीव तत्व नुहति कि विष्णु तत्व नुहति सी गोटे स्वतंत्र तत्व ये हूँ शिव तत्व ये गोटे स्वतंत्र तत्व तेणु शिवजी कौन हे प्रभु आपणकर अवतार मया दुष्टा बहुत आपणकर अवतार देखी रममाणस ते गुणी बहुत आनंददायक बहुत मनोहर आपणकर अवतार अवतार लीला सब रही अवतार कथा सब रही आपणकर गुण मत से भाव बहुत बहुत आनंददायक गुण सोहं तद द्रष्टुम इच्छामि किंतु वर्तमान मु चाहूँगी देखापी सोहं तद द्रष्टुम इच्छामि जत्ते जोशी बपु धूतम आपण जो भाव में ये स्त्री रूप धारण करते जोशी रूप धारण करते यहीटा को देखापी चाहूँ मोर कौतूहल होन सम्मोहिता दैत्या पाईता सा मृतं सुरा तद जिद्रुक्षव आयतः परम कौतूहल ही न जदि शिवजी कहे भगवान जदि काले कहे जे या मुह करने ये रूपटे होता तेणु तुम यहाँ देखा कथ नुह तुम मत मोह तेणु शिवजी कौन जेन समय तो दैत्या आप तो देवता मान मोह कर ना दैत्य मान मोह करते तेणु मुँह कहीं मोह हे से मन मन भावसपाई से कौन जेन समय दैत्या आप जो जोशी रूप धारण करते ये जोशी रूप से आप दैत्य मान मोह करदे भावल आसंता का बहुत करेंगे बोली कि बर्तमान जो हस्पिटाल पड़ी कि सब सब चलती ट्रीटमेंट चलती सब सोम हस्पिटाल के भितर तेणु जेन सम्मोहित दैत्या आप जो रूप से दैत्य मान सम्मोहित करते पाईता मृतं सुरा एवं देवता मान को आप अमृत पान करते तद्रुक्ष आयता मुझे से आसी आम मुझे खाली एकुटे आसनी मोर पत्नी आमर भूतगण मान सब आसमस्त आयता आम सब आसीचु तद्रुक्षव सीटा देखापी मोर कौतूहल हो समस्त समस्त मो सहित आसान देखिए परम कौतूहल ही नह न शब्द कहले बहुवचन वर्णना कर समस्त कौतूहल रही देखापी समस्त प्रकाश कर हाँ आम देखा देखा ये भाव कौन तेणु भगवान श्रीशुक उवाच एवं अभ्यर्थित विष्णु भगवान शूलपाणिना रहस्य भाव गंभीरम गिरीशं प्रत्यभासत भगवान टिके जोर से हसीदे स्मित हास्य करते जोर से हसी प्रहस्य भाव गंभीरम बोली कह भाव गंभीरम कहले भगवान भाव किए जानवे भगवान भाव तर भक्त ही जानती अने जापर ना भगवान भाव तेणु भाव गंभीरम शब्द व्यवहार कर भगवान टी हसीदे कहले एवं अभ्यर्थित विष्णु भगवान शूलपाणी ना भगवान शूलपाणी जो दंड धारण कर त्रिशूल जो रही त्रिशूल अर्थ हो सत्व रज तम त्रिगुण ये त्रिगुण ସତ୍ୟ ଯେଉଁ ରହିଛି ତ୍ରିଶୂଳ ରହିଛି ସେ ବିଦ୍ଧ କରନ୍ତି। ଯେଉଁମାନେ ଭଗବାନଙ୍କ ଶରଣ ଯାଆନ୍ତି ନାହିଁ ସେମାନେ ଶୂଳବିଦ୍ଧ ହେବେ, ତ୍ରିଗୁଣ ଦ୍ୱାରା ବିଦ୍ଧ ହେଇକି ରହିବେ, ସମସ୍ତେ ତ୍ରିଗୁଣ ଭିତରେ ରହିବେ ସେମାନେ। ସେଥିପାଇଁ ସେ ଶୂଳପାଣି ଶୂଳ ଧାରଣ କରିଛନ୍ତି। କିନ୍ତୁ ସିଏ ଯେତେବେଳେ ଭଗବାନଙ୍କୁ ଏଇଭଳି ଭାବରେ ଅଭ୍ୟର୍ଥିତ କଲେ, ଅଭ୍ୟର୍ଥନା ତାଙ୍କୁ ପ୍ରାର୍ଥନା କଲେ, ରହସ୍ୟ ଭାବ ଗମ୍ଭୀରମ୍, ଭଗବାନ ସେଥିପାଇଁ ହସିଦେଲେ। ବହୁତ ଗୋଟେ ବିରାଟ ବଡ଼ ଲୀଳା ହେବ ଯାହାକୁ ସବୁବେଳେ ପାଇଁ ଜନସମାଜରେ ଆଲୋଚନା ହେବ। ଆଜି ଇଏ ବହୁତ ବର୍ଷ ତଳର କଥା, ଷଷ୍ଠ ମନୁଙ୍କର କଥା, ଷଷ୍ଠ ମନୁ ଆ ଭିତରେ ସପ୍ତମ ମନୁ ହେଇଗଲାଣି। ଗୋଟିଏ ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ, ଆପଣ ହିସାବ କରନ୍ତୁ କେତେ କୋଟି ବର୍ଷ ତଳ କଥା। ଗୋଟିଏ ଦିବ୍ୟ ଯୁଗ ହେଉଛି 432 କୋଟି ବର୍ଷ, ଗୋଟିଏ ଦିବ୍ୟ ଯୁଗ 43,20,000 ବର୍ଷ। ଏବଂ ଏଇଭଳି ଭାବରେ 71 ଗୁଣିଲେ ଯେତିକି ହେବ ସେତିକି ଗୋଟିଏ ମନୁଙ୍କର ସମୟ। ଏ ଷଷ୍ଠ ମନୁ ଯାଇ ବର୍ତ୍ତମାନ ସପ୍ତମ ମନୁଙ୍କର 28ତମ ଦ୍ୱାପର ଚାଲିଛି, ଦ୍ୱାପର ଯାଇକି ବର୍ତ୍ତମାନ କଳି ଚାଲିଛି। କେତେ ଲକ୍ଷ ବର୍ଷ ତଳର କଥା ହେଇଥିଲା ଏଇଟା, କିନ୍ତୁ ଆଜି ମଧ୍ୟ ଜନସମାଜରେ ଏସବୁ ଆଲୋଚନା ଚାଲିଛି, ବିଭିନ୍ନ ସ୍ଥାନରେ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା ହେଉଛି। ତେଣୁ ଭଗବାନ ସେଥିପାଇଁ ହସିଦେଲେ, ରହସ୍ୟ ରହସ୍ୟ ଭାବ ଗମ୍ଭୀରମ୍ ଗିରିଶମ୍ ପ୍ରତ୍ୟଭାସତ। ଗିରିଶ ଯେ କୈଳାସପତି ତାଙ୍କୁ ସେ ପୁଣି କହିଲେ, ବର୍ତ୍ତମାନ ଭଗବାନ କହୁଛନ୍ତି ଯେ କୌତୂହଳାୟ ଦୈତ୍ୟାନାଂ ଯୋଶିତ ବେଶ ମୟାଧୃତ ପଶ୍ୟତା ସୁର କାର୍ଯ୍ୟାଣୀ ଗତେ ପିୟୁଷ ଭାଜନେ। ଭଗବାନ ତଥାପି ସତର୍କ କରାଇ ଦେଉଛନ୍ତି, ଭଗବାନ ଯାହା ଚାହିଁବେ ତାହା ହେବ, କିନ୍ତୁ ତଥାପି ସେ ଯେମିତି ମୈନ ରୂପରେ ଭଗବାନ ଅସୁରମାନଙ୍କୁ ସତର୍କ କରାଇଦେଲେ, ଦେଖ ମୁଁ ଜାଣିନି ମୋର ନାହିଁ, ମୋର ଭୁଲ ହେଇଯାଇପାରେ, ମୋର ନାହିଁ ଏକ୍ସପିରିଏନ୍ସ ନାହିଁ, ମୁଁ ଠିକ୍ ଭାବରେ ବାଣ୍ଟି ନପାରେ, ମୋତେ ତୁମେ ଦାୟୀ କରିବନି। ଏଇଭଳି ଭାବରେ ସବୁ ପ୍ରକାର ତୁମେ କେମିତି ପ୍ରଥମେ ମୋତେ ବିଶ୍ୱାସ କରୁଛ, ପ୍ରଥମେ ସେ କହୁଛନ୍ତି ପୁଷ୍ଠଳୀ ଗୋଟେ ବେଶ୍ୟାକୁ କିଏ ବିଶ୍ୱାସ କରେ, ତୁମେ କଶ୍ୟପଙ୍କର ଦାୟ ତୁମେ କେମିତି ମୋତେ ବିଶ୍ୱାସ କରୁଛ। ଏଭଳି ଯେତେ କହୁଛନ୍ତି ଭଗବାନ ତାଙ୍କର ବିଶ୍ୱାସ ସେତେ ଦୃଢ଼ ହେଉଛି। ତେଣୁ ସେହିଭଳି ଭାବରେ ବର୍ତ୍ତମାନ ମଧ୍ୟ ଭଗବାନ ଶିବଜୀଙ୍କୁ କହୁଛନ୍ତି, ସେ ସତର୍କ କରିଦେଉଛନ୍ତି, ତୁମେ ଏଇଟା ଦେଖିବା ପାଇଁ କୌତୂହଳ ପ୍ରକାଶ କର ନା, ଦେଖିବା ପାଇଁ ଦେଲେ ଅସୁବିଧା ହେବ। ସେ କହୁଛନ୍ତି କୌତୂହଳାୟ ଦୈତ୍ୟାନାଂ, ଏ ଯେଉଁ ମୁଁ ଯୋଶିତ ରୂପ ଧାରଣ କରିଥିଲି, ଯେଉଁ ମାୟା ମୈନ ରୂପ ଧାରଣ କରିଥିଲି, ଏ ଦୈତ୍ୟମାନଙ୍କର ଆନନ୍ଦ ପ୍ରଦାନ ପାଇଁ କରିଥିଲି, ଯାହାଫଳରେ କି ମୁଁ ଦେବତାମାନଙ୍କୁ ଅମୃତ ପ୍ରଦାନ କରିବି, ତାଙ୍କୁ ବଞ୍ଚନା କରିବି। ତେଣୁ ଯୋଶିତ ବେଶ ଓ ମାୟା ଧୃତ, ସେଥିପାଇଁ ମୁଁ ଏଇ ମୋହିନୀ ରୂପ ଧାରଣ କରିଥିଲି। ଅବଶ୍ୟ ଗୋଟିଏ କାର୍ଯ୍ୟରେ ଭଗବାନ ଅନେକ କଥା ସିଦ୍ଧ କରନ୍ତି, ଆମେ ସେଇଟା କହିଥିଲେ ଲକ୍ଷ୍ମୀଦେବୀଙ୍କର ଯେଉଁ ଗର୍ବ ଥିଲା ଯେ ସିଏ ହେଉଛନ୍ତି ଅତି ସୁନ୍ଦରୀ, ସ୍ତ୍ରୀଲୋକମାନଙ୍କ ଭିତରେ ସିଏ ହେଉଛନ୍ତି ଅତି ସୁନ୍ଦରୀ, ଏବଂ ପୁରୁଷମାନଙ୍କ ଭିତରେ ଭଗବାନ ନାରାୟଣ ହେଉଛନ୍ତି ସବୁଠାରୁ ସୁନ୍ଦର, କିନ୍ତୁ ସେ ଗର୍ବକୁ ମଧ୍ୟ ଖର୍ବ କରିଦେଇଛନ୍ତି ଭଗବାନ। ଭଗବାନ ଦେଖାଇଦେବା ପାଇଁ ଚାହାନ୍ତି ଯେ ଭଗବାନ ପୁରୁଷମାନଙ୍କ ଭିତରେ ସୁନ୍ଦର ଏବଂ ସ୍ତ୍ରୀଲୋକମାନଙ୍କ ମଧ୍ୟ ସେ ସୁନ୍ଦରୀ, ସବୁଠାରୁ ଶ୍ରେଷ୍ଠ ସୁନ୍ଦରୀ। ତେଣୁ ସେ କହୁଛନ୍ତି ଯୋଶିତ ବେଶ ଓ ମାୟାଧୃତ ପଶ୍ଚତା ସୁର କାର୍ଯ୍ୟାଣି, ସୁର କାର୍ଯ୍ୟ ପାଇଁ ଗତେ ପିୟୁଷ ଭାଜନେ, ତାଙ୍କୁ ମୁଁ ପିୟୁଷ ବା ଏ ସୁଧା ଅମୃତ ପ୍ରଦାନ କଲି। ଅବଶ୍ୟ ସେ ଯେଉଁ ଅମୃତ ପ୍ରଦାନ କଲେ ସେ ଅମୃତ ଯେଉଁମାନେ ପାନ କରିଛନ୍ତି, ଦେବତାମାନେ ପାନ କରିଛନ୍ତି, କିନ୍ତୁ ତଥାପି ସେମାନେ ମୃତ୍ୟୁବରଣ କରିବେ, ତାଙ୍କର ଜୀବନ ଆୟୁଷ ବଢ଼ିଯାଇପାରେ କିନ୍ତୁ ସେମାନେ ମୃତ୍ୟୁବରଣ କରିବେ। ଦେବତାମାନଙ୍କର ଗୋଟିଏ ନାମ ହେଉଛି ଅମରା, ଅମରା ନିର୍ଜରା ଦେବା ତ୍ରିଦଶା ବିଧୁରା ବିବୁଧା ସୁରା, ଏସବୁ ଅମରକୋଷରେ ବର୍ଣ୍ଣନା କରାଯାଇଛି ଦେବତାମାନଙ୍କର ନାମ। ବହୁତ ବର୍ଷ କାଳ ଜୀବନଯାପନ କରନ୍ତି, ତାଙ୍କର ଗୋଟିଏ ଦିନ ହେଉଛି ଆମର ଗୋଟିଏ 6 ମାସ, ତାଙ୍କର ଗୋଟିଏ ରାତି ହେଉଛି ଆଉ ଗୋଟିଏ 6 ମାସ ଆମର ପୃଥିବୀ ପୃଷ୍ଠରେ। ତେଣୁ ଦିନ ରାତି ମିଶିଲେ ଆମର ଗୋଟିଏ ବର୍ଷ ବିତିଯାଉଛି, ତେଣୁ ଏଇଭଳି ଭାବରେ ତାଙ୍କର 10,000 ବର୍ଷ ସେମାନେ ଜୀବନ ଧାରଣ କରନ୍ତି। କିନ୍ତୁ ତାପରେ କ୍ଷୀଣି ପୁଣ୍ୟ ମର୍ତ୍ତ୍ୟ ଲୋକଙ୍କୁ ବିଶନ୍ତି, ତାଙ୍କର ଯେତେ ପୁଣ୍ୟ ସରିଯିବ ସେମାନେ ପୁଣି ମୃତ୍ୟୁବରଣ କରିବେ, ସେମାନେ ପୁଣି ମର୍ତ୍ତ୍ୟ ଲୋକକୁ ଆସିବେ। କିନ୍ତୁ ଏ ଯେଉଁ ଭଗବାନଙ୍କର ଏ ଯେଉଁ ଲୀଳା ହେଇଥିଲା, ସେ ଅମୃତ ମନ୍ଥନ ଲୀଳା, ସମୁଦ୍ର ମନ୍ଥନ ଲୀଳା, ଏଇ ଲୀଳା ହେଉଛି ପ୍ରକୃତିର ଅମୃତ ଯେଉଁଟା ଆମେ ପାନ କରୁଛେ। ସେମାନେ ଏତେ କଷ୍ଟ କରି ବହୁତ ପ୍ରକାର ସମସ୍ୟାର ସମ୍ମୁଖୀନ ହେଇକରି ଦେବତାମାନେ ଅସୁରମାନେ ପାଇପାରିଲେ ନାହିଁ ଅମୃତ, ଏବଂ ଦେବତାମାନେ ଯଦିଓ ପାଇଲେ କିନ୍ତୁ ତଥାପି ସେ ମୃତ୍ୟୁବରଣ କରିବେ। କିନ୍ତୁ ଆମେ ଯେଉଁ ସେ କଥା ଆଲୋଚନା କରୁଛେ, ଆର ଅନ୍ତିମରେ ସେ ଫଳ ଆମେ ପ୍ରାପ୍ତ ହେବା, ଆଉ ଯେଉଁ ସମୁଦ୍ର ମନ୍ଥନ ଲୀଳାର ଫଳ ଅନ୍ତିମରେ ସେଇଟା କୁହାଯିବ, ଇଏ ହେଉଛି ପ୍ରକୃତ ଅମୃତ। ଯେଉଁମାନେ ଏଇ ଅମୃତ ପାନ କରିବେ ସେମାନେ ମୃତ୍ୟୁବରଣ କରିବେ ନାହିଁ, ମୃତ୍ୟୁ ପାର ହେଇଯିବେ ସେମାନେ। ତେଣୁ ଭଗବାନ କହୁଛନ୍ତି तत्ते तत्ते हम दर्शय स्यामि जेतेबेळे एकथा कहुछन्ती मु दैत्य मानकु मोह करिया पई एटा करथिलि ए कामिनां बोली कह जाइछि कामिनां बहु मन्तव्य कामी माने कामी पुरुष माने जेमति स्त्री लोक मानकर चर्चा वर्णना करती बहुत सुंदर भाव वर्णना करती आजिकाल आम देखा जो सका उठ राति पर्यंत यही कामी मानकर चली चर्चा चलती स्त्री लोक मान सौंदर्य वर्णन समय बीती जाऊ राधा विषय भारत कहती मोहब्बत की झूठी कहानी पे रोए ये जो मोहब्बत कहते प्रकृत मोहब्बत नुह से कामटा को मोहब्बत बोली कहते किंतु तथापि से झूठी कहानी से प्रकृत जो मैंने सिनेमा रोल कर सरगला से टा नहीं पड़ जा तेणु से झूठी कहानी पे रोए से कहानी पे मध्य मैंने आम क्रंदन करुचु किंतु भगवान पर क्रंदन करूँ आम शिशु मंदिर राधा गौरवंद साई महाराज कहती हि हाज क्रिएटेड ए क्राइम स्कूल इस्कन भुवनेश्वर हूँ कांदीवार स्कूल शिक्षा दि जाऊँ भगवान पर क्रंदन करवा आम भगवान पर क्रंदन करूने ये भौतिक जगत पर क्रंदन करुचे तेणुक आम भगवान प्राप्त हो पारना तेणु भगवान तथापि कहते जे कामिना बहु मंतव्य जो रूप ए रूप हूँ कामी व्यक्ति मानक बहुत चर्चार विषय तेणु आपत कहीं देखा चाहते सतर्क कर शिवजी कहते ना मुझे देखा चाहूँ कौतूहल मोर रही ठीक अच्छे भगवान कहते ठीक अच्छे कामिना बहु मंतव्य संकल्प प्रभुवोदय तत्ते हम दर्शय श्यामी से बर्तमान तुमको देखेबी तत्ते हम दर्शय श्यामी तेणु शिवजी भावंट भगवान अंतर्ध्यान हो गले इति ब्रुवाण भगवान तथ्य बांतर दीयत सी आज कुआ चलिक उठिक जाऊना जो आसन थे सेठू ओल्लैक आउ कले ना से उभगले अंतर्ध्यान हो गले भगवान ये अच्छा पूरी ये से अंतर्ध्यान हो जाए जहाँ को से दर्शन कह देवाई चाहिए से मैंने दर्शन करें नाहन प्रकाश सर्वस्व सब भगवान प्रकाश तो हमें ना तेणु शिवजी भावंट जे भगवान बोधे ड्रेस चेंज कर गोटे स्त्री लोक वेश धारण कर आसवे ये भावंट कितु सांगे सांग कौन हो समय डेरी है सांगे सांगे से अंतर्ध्यान हो गले शिवजी देखुं गोटे सुंदर उपवन तत्व ददर्शो पवनी बर स्त्रीय गोटे बहुत सुंदर स्त्री देखुं बर स्त्रीय तत्व ददर्श सांगे सांगे देखुं उपवन देखुं वैकुंठर बहुत शोभा रही तृतीय स्कंद पंदर अध्याय से सब शोभा वर्णना कर वैकुंठर शोभा चारिकुमार जाते सेठिकार शोभा सब वर्णना कर एवं विचित्र पुष्पा ऋण पल्लव द्रुमी बहुत सुंदर सुंदर पुष्प रही पल्लव पत्र सब रही वृक्ष मान सब रही द्रुम सब रही विक्रीड़िता कंदुक लीला लसत से स्त्री जनक कौन कर विक्रीड़िता खेल खेलिक आस गए कंदुक गोटे बल खेल खेलिक आस दुकुला पर्यतम स्तंभ निस्त कला तांकर जो साड़ी पिंधि से साड़ी को कसिक बांधि बेल्ट द्वारा बांधि मेखला द्वारा बांधि तेणु से स्त्री लोक सौंदर्य देखी शिवजी मोहित हो गल शिवजी ये कि होती कामारी काम को से दग्ध कर दे शिवजी जो आउ बेसी विस्तार करवानी कारण आम संक्षेप कथा कहवा तेणु गोटे समय शिवजी को तांकर काम उद्दीपन करने आसते कंदर्प आसते कामदेव आसते कि काम को कौन उद्दीपना करेंगे शिवजी जो तृतीय नेत्र खोली से जलीपोड़ी ध्वंस हो जाती तेणु कामारी सी काम को ध्वंस कर किंतु से वर्तमान कामारी वर्तमान काम अधीन पड़जे तेणु ये जो सुंदर स्त्री को देखुं बहुत वर्णना करें से वर्णना करें कारण खूब कम समय रही तेणु यही भाव से रूप देखी प्रति आकर्षित हो जाती तेणु भगवान मत चाहती मोह करने ତେଣୁ ସେ ସେହିଭଳି ଭାବରେ ବିଭିନ୍ନ ପ୍ରକାର ଲୀଳା କରୁଛନ୍ତି। ମହାଦେବ ଯେତେବେଳେ ସୁନ୍ଦରୀ ରମଣୀଙ୍କୁ କନ୍ଦୁକ ନେଇ ଖେଳୁଥିବା ଦେଖିଲେ ସେତେବେଳେ ସେହି ରମଣୀ ମଧ୍ୟ ତାଙ୍କ ପ୍ରତି ବେଳେବେଳେ ଦୃଷ୍ଟିପାତ କରୁଥିଲେ ଏବଂ ଲଜ୍ଜାରେ ଈଷତ୍ ହସୁଥିଲେ। ସେହି ସୁନ୍ଦରୀ ରମଣୀଙ୍କୁ ନିରୀକ୍ଷଣ କରି ଏବଂ ସେହି ରମଣୀ ତାଙ୍କୁ ପ୍ରତିନିରୀକ୍ଷଣ କରୁଥିବା ଦେଖି ମହାଦେବ ନିଜକୁ ଏବଂ ତାଙ୍କ ପରମା ସୁନ୍ଦରୀ ପତ୍ନୀ ଉମା ତଥା ତାଙ୍କ ନିକଟସ୍ଥ ତାଙ୍କ ପାର୍ଷଦମାନଙ୍କୁ ମଧ୍ୟ ବିସ୍ମୃତ ହୋଇଗଲେ। ସବୁ ଭୁଲିଗଲେ ସେ ଶିବଜୀ ବମ୍ ଭୋଲେ ଭୋଲା ଭୋଲାନାଥ ସେ ସବୁକିଛି ଭୁଲିଗଲେ। ଭଗବାନ ଏଭଳି ମୋହିନୀ ରୂପ ରହିଛି, ଭଗବାନ ବିଶେଷ ଭାବରେ ଚାହୁଁଛନ୍ତି ତାଙ୍କୁ ମୋହ କରିବା ପାଇଁ, ଅନ୍ୟ କାହାକୁ ମୋହ କରିନାହାନ୍ତି, ଶିବଜୀଙ୍କୁ ଚାହୁଁଛନ୍ତି ମୋହ କରିବା ପାଇଁ। ତେଣୁ ସେ ଶିବଜୀ ମୋହ ହେଇଯାଇଛନ୍ତି, କାରଣ ସେ ଦେଖାଇ ଦେବା ପାଇଁ ଚାହାନ୍ତି ଯେ ସିଏ ହେଉଛନ୍ତି ଶ୍ରେଷ୍ଠ, ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଏ ଲୀଳାର ଉଦ୍ଦେଶ୍ୟ ହେଉଛି ସେଇଟା। ତେଣୁ ବର୍ତ୍ତମାନ ତାଙ୍କ ହାତରୁ କନ୍ଦୁକଟି ଯେତେବେଳେ ଦୂରକୁ ଗଡ଼ି ଚାଲିଯାଉଥିଲା ସେତେବେଳେ ସେହି ରମଣୀ ତାର ପଶ୍ଚାତ ଧାବନ କରୁଥିଲେ। ସେତେବେଳେ ମହାଦେବଙ୍କ ସମ୍ମୁଖରେ ବାୟୁ ହଠାତ୍ ତାଙ୍କର କଟିଦେଶର ମେଖଳା ସହିତ ପରିହିତ ସୂକ୍ଷ୍ମ ବସ୍ତ୍ରକୁ ଉଡ଼ାଇ ଦେଇଥିଲେ, ବସ୍ତ୍ର ଉଡ଼ିଯାଉଛି। ଭଗବାନଙ୍କର ବାୟୁଦେବ ତାଙ୍କର ଅଧୀନରେ କାର୍ଯ୍ୟ କରନ୍ତି, ମତ ଭୟାତ୍ ବାଦି ବାହାତୋୟମ୍, ଭଗବାନଙ୍କ ଭୟରେ ବାୟୁ ଚଳାଚଳ ହୁଅନ୍ତି, କିନ୍ତୁ ବର୍ତ୍ତମାନ ଭଗବାନଙ୍କୁ ଲୀଳାରେ ସାହାଯ୍ୟ କରିବା ପାଇଁ ବାୟୁ ଦେବତା ମଧ୍ୟ ତାଙ୍କର ବସ୍ତ୍ରକୁ ଉଡ଼ାଇ ନେଇଛନ୍ତି। ତେଣୁ ମହାଦେବ ଦେଖିଲେ ସେହି ରମଣୀଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ଅତ୍ୟନ୍ତ ସୁନ୍ଦର ଏବଂ ସେ ସୁନ୍ଦରୀ ରମଣୀ ମଧ୍ୟ ତାଙ୍କୁ ନିରୀକ୍ଷଣ କରିବାକୁ ଲାଗୁଥିଲେ। ମହାଦେବ ଭାବୁନାହାନ୍ତି ଇଏ ହେଉଛନ୍ତି ଭଗବାନଙ୍କ ରୂପ କରି ଆସିବେନି, ଏବଂ ଆଉ ଜଣେ କିଏ ସ୍ତ୍ରୀ ଲୋକ ଆସିଛନ୍ତି, ଭଗବାନର ମୋହିନୀ ରୂପ ତ ଦେଖିବି, ଆଉ ଇଏ ଜଣେ ଆଉ ଜଣେ କିଏ ସ୍ତ୍ରୀ ବୋଲି ଭାବୁଛନ୍ତି ସେ। ତେଣୁ ସେ ତାଙ୍କ ପଛରେ ମାନେ ସେଇଟାକୁ ଦେଖୁଛନ୍ତି, ସୌନ୍ଦର୍ଯ୍ୟ ଦେଖୁଛନ୍ତି, ଭଗବାନ ତ ଆସିବେ ସେ ମୋହିନୀ ରୂପ ଦେଖିବା, ଆଉ ବର୍ତ୍ତମାନ ଏ ରୂପଟି ଦେଖୁଥିବା ଭାବୁଛନ୍ତି, ଇଣ୍ଟରଭାଲ ହେଇଛି। ତେଣୁ ମହାଦେବ କ'ଣ କରୁଛନ୍ତି ନା, ଅତେବ ସେହି ରମଣୀ ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି ବୋଲି ମନେ କରି ମହାଦେବ ତାଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇଥିଲେ। କାମାରି ବର୍ତ୍ତମାନ କାମ ଅଧୀନରେ ହେଇଯାଉଛନ୍ତି। ତେଣୁ ମହାଦେବ ସେହି ରମଣୀର ପ୍ରତ୍ୟେକ ଅଙ୍ଗକୁ ନିରୀକ୍ଷଣ କରୁଥିଲେ। ସେହି ରମଣୀକୁ ରମଣ କରିବା ବାସନାରେ ଶିବ ତାଙ୍କର ଜ୍ଞାନ ହରାଇ ତାଙ୍କୁ ପାଇବା ପାଇଁ ଏପରି ଉନ୍ମତ ହୋଇଥିଲେ ଯେ ଭଗବାନଙ୍କ ସମ୍ମୁଖରେ ସେ ନିର୍ଲଜ୍ଜ ଭାବରେ ସେହି ସୁନ୍ଦରୀ ନିକଟକୁ ଗମନ କଲେ। ଭବାନୀଙ୍କ ସମ୍ମୁଖରେ ସରି, ଭଗବାନୀ ସେଠି ରହିଛନ୍ତି କିନ୍ତୁ ତଥାପି ବର୍ତ୍ତମାନ ସେ ନିର୍ଲଜ୍ଜ ହୋଇଯାଇଛନ୍ତି, ଆଉ ଲଜ୍ଜା ନାହିଁ, କାମ ବେଗରେ ଅଧୀର ହୋଇଯାଇଛନ୍ତି। ତେଣୁ ସେହି ରମଣୀଙ୍କ ପଛରେ ଧାଉଁଛନ୍ତି ବର୍ତ୍ତମାନ ଶିବଜୀ। ତେଣୁ ସେହି ସୁନ୍ଦରୀ ରମଣୀ ଇତିମଧ୍ୟରେ ବିବସନା ହୋଇପଡ଼ିଥିଲେ ଏବଂ ସେ ଯେତେବେଳେ ଦେଖିଲେ ଯେ ଶିବ ତାଙ୍କ ଆଡ଼କୁ ଆଗେଇ ଆସୁଛନ୍ତି ସେତେବେଳେ ସେ ଅତ୍ୟନ୍ତ ଲଜ୍ଜିତ ହୋଇ ହସି ହସି ବୃକ୍ଷ ଅନ୍ତରାଳରେ ଲୁଚିଗଲେ ଏବଂ ଗୋଟିଏ ସ୍ଥାନରେ ଠିଆ ହୋଇ ରହିପାରିଲେ ନାହିଁ। ଭଗବାନ ମଧ୍ୟ ତାଙ୍କୁ ଆହୁରି ଅଧିକରୁ ଅଧିକ ମୋହିତ କରୁଛନ୍ତି, ସେ ମଧ୍ୟ ଅଧିକ ଅଧିକ କାମ ବେଗ ପ୍ରାପ୍ତ ହେଉଛନ୍ତି ଶିବଜୀ। ଏବଂ ମହାଦେବଙ୍କର ଇନ୍ଦ୍ରିୟ ସବୁ ସେତେବେଳେ ଅତ୍ୟନ୍ତ ଉତ୍ତେଜିତ ହୋଇ କାମାନ୍ଧ ହସ୍ତୀ ଯେପରି ହସ୍ତିନ ପ୍ରତି ଧାବିତ ହୁଏ, ମହାଦେବ ଠିକ୍ ସେହିପରି ସେହି ସୁନ୍ଦରୀଙ୍କ ପ୍ରତି ଧାବିତ ହେଲେ। ଅତ୍ୟନ୍ତ ଦ୍ରୁତ ଗତିରେ ତାଙ୍କ ପ୍ରତି ଧାବିତ ହୋଇ ମହାଦେବ ସେହି ସୁନ୍ଦରୀଙ୍କ କେଶର ବେଣୀକୁ ଧରି ତାଙ୍କ ନିକଟକୁ ଟାଣି ଆଣିଲେ ଏବଂ ସେ ଅନିଚ୍ଛୁକ ହେଉଥିଲେ ମଧ୍ୟ ତାଙ୍କୁ ତାଙ୍କ ନିଜ ବାହୁ ଦ୍ୱାରା ଆଲିଙ୍ଗନ କଲେ। କିନ୍ତୁ ଭଗବାନ ସାଙ୍ଗେ ସାଙ୍ଗେ ହସ୍ତି ଦ୍ୱାରା ଆଲିଙ୍ଗିତ ହସ୍ତିନ ପରି ଭଗବାନଙ୍କ ଯୋଗମାୟା ଦ୍ୱାରା ନିର୍ମିତ ସ୍ଥୂଳ ନିତମ୍ବିନୀ ସୁନ୍ଦରୀ ମହାଦେବଙ୍କ ଦ୍ୱାରା ଆଲିଙ୍ଗିତ ହୋଇ ଆଲୋଳାୟତ କେଶରେ ମହାଦେବଙ୍କ ବାହୁପାଶରୁ ନିଜକୁ ମୁକ୍ତ କରି ଦ୍ରୁତ ବେଗରେ ପଳାୟନ କଲେ। ଭଗବାନ ସେଠି ପଳାଇ ଯାଉଛନ୍ତି, ସେ ଯଦିଓ ଆଲିଙ୍ଗନ କରିଥିଲେ କିନ୍ତୁ ଭଗବାନ ନିଜକୁ ମୁକୁଳେଇକିରି ଚାଲିଯାଉଛନ୍ତି, ଦୂରକୁ ଚାଲିଯାଉଛନ୍ତି, ଖସି ପଳାଉଛନ୍ତି। ତେଣୁ କାମରୂପକ ଶତ୍ରୁଦତା ଉତ୍ପୀଡ଼ିତ ହୋଇ ଶିବ ଅଦ୍ଭୁତ କର୍ମା ମୋହିନୀ ରୂପୀ ବିଷ୍ଣୁଙ୍କ ପ୍ରତି ପଥ ଅନୁସରଣ କରିବାକୁ ଲାଗିଲେ। ଭଗବାନ ତାଙ୍କ ପ୍ରତି ଧାଉଁଛନ୍ତି, ଶିବଜୀ ତାଙ୍କ ପ୍ରତି ଧାଉଁଛନ୍ତି, ମୋହିନୀ ଦେଖାଇବା ପାଇଁ ଚାହୁଁଛନ୍ତି ମୁନି ଋଷିମାନଙ୍କୁ, ଦେଖନ୍ତୁ ଯାହାଙ୍କୁ କାମାରି କହୁଥିଲେ ବର୍ତ୍ତମାନ ତାଙ୍କର ଅବସ୍ଥା କିଭଳି ହେଇଛି। ତେଣୁ ଶିବ ଭଗବାନ କ'ଣ କରୁଛନ୍ତି ନା, ମତି ହସ୍ତି ଯେପରି ଋତୁମତି ହସ୍ତିନର ଅନୁଗମନ କରେ, ଅମୋଘ ବୀର୍ଯ୍ୟ ମହାଦେବ ମଧ୍ୟ ସେହିପରି ସେହି ସୁନ୍ଦରୀଙ୍କୁ ଅନୁସରଣ କରିବାକୁ ଲାଗିଲେ ଏବଂ ସେହିପରି ଦୌଡ଼ିବା ଅବସ୍ଥାରେ ତାଙ୍କର ବୀର୍ଯ୍ୟ ସ୍ଖଳିତ ହେଲା। ହେ ରାଜନ, ପୃଥିବୀରେ ଯେଉଁ ଯେଉଁ ସ୍ଥାନରେ ମହାତ୍ମା ଶିବଙ୍କର ବୀର୍ଯ୍ୟ ପଡ଼ିଥିଲା ସେହିସବୁ ସ୍ଥାନ ରୂପା ଏବଂ ସୁନା ଖଣିରେ ପରିଣତ ହୋଇଗଲା। ପ୍ରଭୁପାଦ ମହାରାଜ କହୁଛନ୍ତି ଯେଉଁମାନେ ସୁନା ରୂପା ଦରକାର ସେ ଶିବଜୀଙ୍କୁ ପ୍ରାର୍ଥନା କରିବେ, ତାଙ୍କ ପାଖରେ ସବୁ ସୁନା ରୂପା ରହିଛି, ବହୁତ ସୁନା ରୂପା ରହିଛି। ଆମ ପ୍ରଭୁପାଦ ମହାରାଜ କହନ୍ତି ଯେଉଁ ସୁନା ହେଉଛି ଏଇଟା ଯେଉଁ ରହିଛି କଂସାରେ, ଯଥା କାଂସ ବିଧାନତମ କ'ଣ ସେଇଟା ସୁବର୍ଣ୍ଣ ଜାତି, ଯଦି କାଂସରେ ଯଦି ରସ ବିଧାନତମ ସୁବର୍ଣ୍ଣ ସେମାନେ କାଞ୍ଚନତାଙ୍କ ପ୍ରାପ୍ତି ସେମାନେ ଗୋଟେ କଂସାରେ ଯଦି କଂସା ଯେଉଁ ରହିଛି କ'ଣ ଯେଉଁ ଇଏ ପାଦ କଂସା ଯେଉଁ ରହିଛି ଧାତୁ ତା ଦେହରେ ଯଦି ଆମେ ପାରଦ ଲଗେଇବା ପକେଇବା ତାର ଗୋଟେ କେମିକାଲ କମ୍ବିନେସନରେ ସେଇଟା ସୁନାରେ ପରିଣତ ହେବ। ଆମର ମୁନିଷୀମାନେ ତାଙ୍କର ରହିଥିଲା ସେମାନେ କ'ଣ କରନ୍ତି ସେମାନେ ତାଙ୍କର ଏତେ ଶକ୍ତି ରହିଛି ଯୋଗବଳ ରହିଛି ସେ ପାରଦ ପିଇଦେବେ ଖାଇଦେବେ ଏବଂ କଂସାରେ ତା ପରଦିନ ଯେତେବେଳେ ପରିସ୍ରା କରିବେ ସେଇଟା ସୁନାରେ ପରିଣତ ହେଇଯିବ। ତେଣୁ ଶିବଜୀଙ୍କର ବୀର୍ଯ୍ୟରୁ ସେଇଭଳି ଭାବେ ସୁନା ରୂପା ସବୁ ଖଣି ହେଇଯାଇଛି ସବୁ ଯେଉଁ ଯେଉଁ ସ୍ଥାନରେ ପଡ଼ିଛି ସେଠି ସବୁ ଖଣି ହେଇଯାଇଛି ସୁନା ରୂପା ଅମୋଘ ବୀର୍ଯ୍ୟ ବୋଲି କୁହାଯାଉଛି ସେଥିପାଇଁ କାରଣ ଆମେ ସବୁ ତାଙ୍କର ବୀର୍ଯ୍ୟରୁ ଜାତ ହେଇଛେ ସେ ହେଉଛନ୍ତି ଆମ ପିତା ଏବଂ ମା ହେଉଛନ୍ତି ଭବାନୀ। ତେଣୁ ମୋହିନୀକୁ ଅନୁସରଣ କରିକରି ଶିବ ନଦୀ ସରୋବର ପର୍ବତ ବନ ଉପବନ ଏବଂ ଯେଉଁଠାରେ ଋଷିଗଣ ଅବସ୍ଥାନ କରନ୍ତି ସେହି ସମସ୍ତ ସ୍ଥାନକୁ ଯାଇଥିଲେ। ମୁନି ଋଷିମାନେ ଦେଖୁଛନ୍ତି ଏ କେଉଁଠି ଲୁଚାଛୁପା କଥା ହେଇନି ମୁନି ଋଷିମାନେ ସାକ୍ଷୀ ରହିଛନ୍ତି ସବୁଥିରେ ସାକ୍ଷୀ ଦରକାର ଆପଣ କୋର୍ଟରେ ସାକ୍ଷୀ ଦେବାକୁ ପଡ଼ୁଛି ଭଗବାନ ସାକ୍ଷୀ ରୂପେ ରହିଛନ୍ତି ତେଣୁ ସେ ସାକ୍ଷୀ ଦେଖାଉଛନ୍ତି ଅନ୍ୟମାନେ ଏଇମାନେ ସବୁ ରହିଲେ ସାକ୍ଷୀ ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି ସୈନ୍ୟ ରୋଗର ମଧ୍ୟ ଭଗବାନ ରଥରେ ରଖିବାର ଉଦ୍ଦେଶ୍ୟ ହେଉଛି ସମସ୍ତେ ସାକ୍ଷୀ ଭଗବାନ ଯେଉଁ ଭଗବତ ଗୀତା କହିଛନ୍ତି ଏ 18 ଅକ୍ଷୋହିଣୀ ସୈନ୍ୟ ଯେଉଁ ରହିଛନ୍ତି ତାର ସାକ୍ଷୀ ଏ ଲୁଚାଛୁପା କାରବାର କିଛି ନୁହଁ ଏ ଶିବଜୀଙ୍କର ଏଇ ଯେଉଁ ଲୀଳା ହେଇଥିଲା ଏ କେଉଁଠି ଲୁଚାଛୁପା କାରବାର ହେଇନି ମିଛ ମନଗଢ଼ା କଥା କୁହାଯାଉଛି ବୈକୁଣ୍ଠରେ ମୁନି ଋଷିମାନେ ସେଠି ସବୁ ଦେଖୁଛନ୍ତି ଏସବୁ ଯେ ଭଗବାନ ତାଙ୍କ ସାମ୍ନାରେ ନେଉକି ଯାଉଛନ୍ତି ଭଗବାନ ସେଇ ମୁନି ଋଷିମାନଙ୍କ ଆଶ୍ରମ ନେଇ ଯାଉଛନ୍ତି ଶିବଜୀ ତାଙ୍କ ପଛରେ ଧାଉଁଛନ୍ତି କିନ୍ତୁ ମୁନି ଋଷିମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଶିବଜୀଙ୍କର କ'ଣ ଏଭଳି ଅବସ୍ଥା ଆଜି ହେଇଛି ପାଗଳ ହେଇଯାଇଛନ୍ତି ଆଜି ଅଧିକ ଯେଉଁମାନେ ଗଞ୍ଜଡ଼ ବ୍ୟକ୍ତି ସେମାନେ କହନ୍ତି ଶିବ ହେଉଛନ୍ତି ଆମର ନେତା ଶିବଜୀଙ୍କୁ ଦାୟୀ ଦେଇକି ସେମାନେ ଗଞ୍ଜଡ଼ ପାନ କରନ୍ତି ଗଞ୍ଜେଇ ପାନ କରନ୍ତି କିନ୍ତୁ ଶିବଜୀ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ ବା ଯେଉଁମାନେ କାଳୀଙ୍କର ଭକ୍ତ ସେମାନେ କାଳୀଙ୍କୁ ସାକ୍ଷୀ ରଖି ସେମାନେ ସବୁ ମାଂସ ଭକ୍ଷଣ କରନ୍ତି କିନ୍ତୁ କାଳୀ କୌଣସି ମାଂସ ମାଛ ମାଂସ ଖାଆନ୍ତି ନାହିଁ ସେ ପରମ ବୈଷ୍ଣବୀ ଏବଂ ଶିବଜୀ ହେଉଛନ୍ତି ପରମ ବୈଷ୍ଣବାନନ୍ଦ ଯଥା ଶମ୍ଭୁ କିନ୍ତୁ ତାଙ୍କର ଦୁଆହି ଦେଇକି ଲୋକମାନେ ଏଇଭଳି ଭାବରେ କାର୍ଯ୍ୟ କରନ୍ତି। ତେଣୁ ହେ ନୃପଶ୍ରେଷ୍ଠ ମହାରାଜ ପରୀକ୍ଷିତ ମହାଦେବଙ୍କ ବୀର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସ୍ଖଳିତ ହୋଇଯିବା ପରେ ସେ ବୁଝିପାରିଲେ କିପରି ସେ ଭଗବାନଙ୍କ ମାୟାରେ ବଶୀଭୂତ ହୋଇଥିଲେ ବର୍ତ୍ତମାନ ସେ ଜାଣିଲେ ପ୍ରକୃତରେ ମୁଁ ଯେଉଁ ଭାବୁଛି ମୋହିନୀ ଆସିବେ ଏଇ ହିଁ ହେଉଛନ୍ତି ମୋହିନୀ ମୁଁ ତାଙ୍କ ପଛରେ ମୋହିତ ହେଇଯାଇଛି ବର୍ତ୍ତମାନ ସେ ଭାବିଲେ ତାଙ୍କର ବୀର୍ଯ୍ୟ ସ୍ଖଳିତ ହେଲା ପରେ ତେଣୁ ସେତେବେଳେ ସେ ସେଇ ମୋହରୁ ନିବୃତ ହେଲେ ବର୍ତ୍ତମାନ ସେ ମୋହରୁ ବର୍ତ୍ତମାନ କ୍ଷାନ୍ତ ହେଇଛନ୍ତି ନିବୃତ ହେଇଛନ୍ତି। ତେଣୁ ଏହିପରି ଭାବରେ ଶିବ ନିଜର ଏବଂ ଅନନ୍ତ ଶକ୍ତିମାନ ଭଗବାନଙ୍କ ସ୍ଥିତି ଉପଲବ୍ଧି କରିପାରିଲେ। ଭଗବାନ ଶ୍ରୀବିଷ୍ଣୁଙ୍କର ମୋହିନୀ ଶକ୍ତି ଯେ ତାଙ୍କୁ ଏହିପରି ଭାବରେ ମୋହିତ କରିଥିଲା ସେଥିପାଇଁ ସେ ଟିକିଏ ହେଲେ ବି ଆଶ୍ଚର୍ଯ୍ୟ ହେଲେ ନାହିଁ ଭଗବାନଙ୍କ ଦ୍ୱାରା ସମସ୍ତେ ମୋହିତ ହେବେ ତେଣୁ ଶିବଜୀ ଜଣେ ମହାଜନ ସେ ଜାଣନ୍ତି ସେ ମଧ୍ୟ ମୋହିତ ହେଇଯାଇଛନ୍ତି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ସମସ୍ତଙ୍କୁ ମୋହନ କରିବେ ସେ ମଦନ ମୋହନ ସେ ସମସ୍ତଙ୍କୁ ସେ ମୋହନ କରିବେ ତାଙ୍କର ନାମ ହେଉଛି ମଦନ ମୋହନ। ତେଣୁ ଶିବଙ୍କୁ ବିଚଳିତ ଏବଂ ଲଜ୍ଜିତ ନ ହେବା ଦେଖି ଭଗବାନ ମଧୁସୂଦନ ଅତ୍ୟନ୍ତ ପ୍ରସନ୍ନ ହେଲେ ତାପରେ ସେ ତାଙ୍କର ସ୍ୱରୂପ ଧାରଣ କରି କହିବାକୁ ଲାଗିଲେ ଭଗବାନ କହିଲେ ଶିବଜୀ ତମେ ବର୍ତ୍ତମାନ ପ୍ରକୃତରେ ମୋର ଯେଉଁ ମୋହ କରିଥିଲି ତମେ ବର୍ତ୍ତମାନ ମୋହରୁ ମୁକ୍ତ ହେଇଯାଇଛ ତମ ବ୍ୟତୀତ ଅନ୍ୟ କେହି ମୋହରୁ ମୁକ୍ତ ହେଇପାରିବେ ନାହିଁ ଭଗବାନଙ୍କ ମାୟା ଦ୍ୱାରା ସମସ୍ତେ ମୋହିତ ହେଇକି ରହିଛନ୍ତି ମମ ମାୟା ଦୂରତା ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ହିଁ ମାୟାକୁ ପାର ହେଇପାରିବେ ନହେଲେ କେହି ପାର ହେଇପାରିବେ ନାହିଁ। ତେଣୁ ଭଗବାନଙ୍କଠାରୁ ଏଇଭଳି ଭାବରେ ବିଦାୟ ନେଇ ଶିବଜୀ ଚାଲି ଆସିଛନ୍ତି ତାଙ୍କର କୈଳାସ ପର୍ବତକୁ ଆସିଛନ୍ତି ଉମାଙ୍କ ସହିତ ଏବଂ ତାଙ୍କର ଭୂତଗଣମାନଙ୍କ ସହିତ ଆସିଯାଇଛନ୍ତି। ତେଣୁ ଏହି ପ୍ରସଙ୍ଗ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି କିଛି ଦିନ ପରେ ଯେତେବେଳେ ସେ ସକାଳେ ବସି ଭଗବାନ କଥା କହୁଛନ୍ତି ସେହି ସମୟରେ କେତେଜଣ ମୁନି ଋଷିମାନେ ଆସିଲେ ସେ ମୁନି ଋଷିମାନେ ଯେତେବେଳେ ଶିବଜୀଙ୍କର ମହାତ୍ମା ଗାନ କରିବାକୁ ଲାଗିଲେ ସେତେବେଳେ ସେ କହୁଛନ୍ତି ଯେ ମୋର କ'ଣ ମହତ୍ତ୍ୱ ଅଛି ଅଧିକ ମହତ୍ତ୍ୱ ଅଛି ମୋଠାରୁ ଅଧିକ ମହତ୍ତ୍ୱ ହେଉଛନ୍ତି ଭଗବାନ ଶିବଜୀ ଭଗବାନ ବୈକୁଣ୍ଠନାଥ ରାମ କିଏ ନାରାୟଣଙ୍କର ତେଣୁ ଏସବୁ ଆମେ କହିଦେଇଛି ଆମେ ସଂକ୍ଷେପରେ ବର୍ଣ୍ଣନା କରିଦେଲେ ଏସବୁ ଆମେ କହିବାର ଥିଲା ଆମେ କହିପାରିଲେନି ତେଣୁ ଅନ୍ତିମରେ ଆମେ ଏଠି କହିବା ଯେ ଥରେ ଉମାଜୀ ପଚାରୁଥିଲେ ଯେ ଭଗବାନ ଥରେ ଶିବଜୀ 1000 वर्ष काल से ध्यान करथिले। 1000 वर्ष ध्यान कला परे जतबेले तानो ध्यान भग्न हला सेतबेले उमाजी पचारिले तांकु जे प्रभु आपण जाको ध्यान करसन से किए से किए। तेणु वर्तमान आज शिवजी कहसंती तांकर भवानी कहसंती जे तमें जहाँ को देख लो मुझा मायर मोहित हैली मुझा 1000 वर्ष धरी ध्यान करी से ही से मोर ईश्वर से भगवान। हरे कृष्णा हरे कृष्णा 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 हरे 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 राम 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 हरे। तेणु यही भाग में शिवजी जो कहती ये जो भागवत कथा जो आम शुणिले सात दिन धरी ये जो कथार महात्म्य ए कथार कौन फल रही फल आम आलोचना करवा आउ गोटे श्लोक अच्छा भगवान स्तुति कराई सुखदेव गोस्वामी करती जोटा आम मंगलाचरण में सबुद पाठ करे तार अर्थ कह कि बर्तमान आम अनुरोध करूँ आम इंजीनियर बंधु को से किस समय आप गोटे भगवान संगीत गान करेंगे से जन रेडियो आर्टिस्ट बहुत आग्रह अच्छी भगवान गुणगान करने तेनाली अनुरोध कर। हरे कृष्ण
¡Gracias!
ସେ ହେଉଛନ୍ତି ଜଣେ ଇଞ୍ଜିନିୟର, ତାଙ୍କ ନାମ ହେଉଛି ସାହେବ ପୃଷ୍ଟି। ତେଣୁ ସେ ସଙ୍ଗୀତ ଅଳଙ୍କାର ମୁମ୍ବାଇ କଣ୍ଠଶିଳ୍ପୀ ଥିଲେ ଏବଂ ବେତାର ଏବଂ ଦୂରଦର୍ଶନ ମଧ୍ୟ କଣ୍ଠଶିଳ୍ପୀ। ତେଣୁ ଆମ ସୌଭାଗ୍ୟରେ ସେ ଆମ ପାଖରେ ଆଜି ଜଗନ୍ନାଥର ଭଜନ ଗାନ କରିଛନ୍ତି। ତେଣୁ ଆମର ଇସ୍କନ କଂଗ୍ରେଗେସନାଲ ଡିପାର୍ଟମେଣ୍ଟ, ଅଭୟଚରଣ କଂଗ୍ରେଗେସନାଲ ଡିପାର୍ଟମେଣ୍ଟ ତରଫରୁ ଆମେ ତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ଆପଣମାନେ ଯେଉଁ ସାତ ଦିନ ଧରି ଭଗବାନ କଥା ଶ୍ରବଣ କଲେ, ଆଉ ଦୁଇଟି ଶ୍ଳୋକରେ ଆମ କଥାକୁ ଶେଷ କରିବା। ଦୁଇଟି ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଏ ଯେଉଁ ସାତ ଦିନ ଧରି ଆପଣମାନେ ଶ୍ରବଣ କଲେ ତା'ର ଫଳ କ'ଣ, ଆପଣ ତ ନିଶ୍ଚିନ୍ତ ଭାବରେ ନିଜେ କିଛି କିଛି ଅନୁଭବ କରିଥିବେ ଏ ସାତ ଦିନ ଧରି ଯେଉଁ କଥା ଶ୍ରବଣ କଲେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏତନ୍ ମୁହୁ କୀର୍ତ୍ତେତୋ ଅନୁଶୃଣୁୟତୋ ନରିଷ୍ୟତେ ଯାତୁ ସମଧ୍ୟମ କ୍ୱଚିତ୍ ଯଦୁତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନମ୍ ସମସ୍ତ ସଂସାର ପରିଶ୍ରମାପହମ୍। ଏତନ୍ ମୁହୁ କୀର୍ତ୍ତେତୋ, ଆମେ ତ ଏଇ ସାତ ଦିନ ଧରି କୀର୍ତ୍ତନ କଲେ, କିନ୍ତୁ ସବୁବେଳେ ଯେ କୀର୍ତ୍ତନ କରିବେ ମଧ୍ୟ ମୁହୁ କୀର୍ତ୍ତେତୋ ବା ଶୁଣନ୍ତୁ ଯେଉଁମାନେ ଶ୍ରବଣ କରିବେ, ନ ରିଷ୍ୟତେ ଯାହାତୁ ସମୁଦ୍ୟମ କୋଚି, ତାଙ୍କର ଉଦ୍ୟମ କେବେ ହେଲେ ବିଫଳ ହେବ ନାହିଁ। ନ ରିଷ୍ୟତେ, ତାଙ୍କର ଉଦ୍ୟମ କେବେ ବିଫଳ ହେବ ନାହିଁ। ଅନ୍ୟ ପାଖରେ ଆମେ କଥା କହିଥିଲେ, ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା ବ୍ରହ୍ମାଙ୍କର ସ୍ତୁତିରେ ଯେ ଦେହିନା ବିଷୟାର୍ଥାନ ନ ତଥିବା ଅର୍ପିତଂ ତ୍ୱୟି କ୍ଲେଶ ଭୂରି ଅର୍ପସାରାଣି କର୍ମାଣି ବିଫଳାନି ବା ଦେହିନା ବିଷୟାର୍ଥାନ ନ ତଥିବା ଅର୍ପିତଂ ତ୍ୱୟି। ବହୁତ କଷ୍ଟ କଲେ ମଧ୍ୟ ସେମାନେ ସଫଳତା ପ୍ରାପ୍ତ ହୋଇପାରୁନାହାନ୍ତି, ଯେଉଁମାନେ ସେ କର୍ମଫଳକୁ ଭଗବାନଙ୍କୁ ସମର୍ପଣ କରୁନାହାନ୍ତି। କିନ୍ତୁ ଏଇ ଯେଉଁ କଥା ଭଗବାନଙ୍କ କଥା ହେଇଥିଲା ଅମୃତ ଆଖ୍ୟାନ ବୋଲି କୁହାଯାଇଛି ସିଦ୍ଧ ସ୍ୱାମୀ ଏଟାକୁ ଅମୃତ ଆଖ୍ୟାନ ବୋଲି କହିଛନ୍ତି। ଏ ଅମୃତ ଆମେ ପ୍ରାପ୍ତ ହେଇଛେ, ତା ଛଡ଼ା ତା ବାଦ ମଧ୍ୟ ଯେଉଁମାନେ ଏଇଟାକୁ କୀର୍ତ୍ତନ କରିଛନ୍ତି ବା କୀର୍ତ୍ତନ କରିବେ ବା ଯେଉଁମାନେ ଶ୍ରବଣ କରିବେ ଅନୁଶୁଣୀୟତ୍ୱ ଶବ୍ଦ ବ୍ୟବହାର କରାଯାଇଛି। ଅନୁଶୁଣୀୟ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି, ଆମର ବର୍ଣ୍ଣନା କରାଯାଇଛି ଯେ ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣଂ ହରି କଥାମୃତଂ ଶ୍ରବଣଂ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥାପ୍ୟ। ଯଦିଓ ଭଗବାନ କଥା ହେଉଛି ଅମୃତ, କିନ୍ତୁ ଯଦି ସେ ଅମୃତକୁ ବା ଯେଉଁ କ୍ଷୀର ରହିଛି କ୍ଷୀରକୁ ଯଦି ସର୍ପ ଛୁଇଁ ଦେଉଛି ତାହେଲେ ସେଇଟା ବିଷୟରେ ପରିଣତ ହୋଇଯାଉଛି। ତେଣୁକରି କୁହାଯାଇଛି ଅବୈଷ୍ଣବ ମୁଖୋଦ୍ଗୀର୍ଣ୍ଣଂ, ଯେଉଁଟା ଅବୈଷ୍ଣବ ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କର ମୁଖରୁ ଯେଉଁ କଥା ଶୁଣିବା, ଯଦିଓ ପୂତମ ହରି କଥା ଅମୃତ ଭଗବାନ କଥା ହେଉଛି ଅମୃତ, କିନ୍ତୁ ତଥାପି ଶ୍ରବଣ ନୈବ କର୍ତ୍ତବ୍ୟ ସେସବୁ ଶ୍ରବଣ କରିବାକୁ ମନା କରାଯାଇଛି। କାହିଁକି ନା ସର୍ବୋଚ୍ଚିଷ୍ଟ ଯଥାପାୟ, ଯେଉଁଭଳି ଭାବରେ କ୍ଷୀରଟା ରହିଛି ତାକୁ ପିଇଲେ ଆମେ ଯେଉଁ ଫଳପ୍ରାପ୍ତ ହେବା, ସେ କ୍ଷୀରଟାକୁ ଯଦି ସର୍ପ ଛୁଇଁ ଦେଇଥିବ, ସର୍ପ ମୁହଁ ମାରିଦେଇଥିବ ବା ସର୍ପ ପିଇଥିବ କିଛି, ତାକୁ ଯଦି ପିଇବା ତାହେଲେ ବୋଲଟା ଫଳ କରିବ। ତେଣୁ ଯଦିଓ ଭଗବାନଙ୍କ କଥା ଅମୃତ, କିନ୍ତୁ ଯଦି ଆମେ ଅବୈଷ୍ଣବ ମୁଖରୁ ଶୁଣିବା ତାର ଓଲଟା ଫଳ ଆସିବ, ସେ ଭଗବାନ ଭକ୍ତ ହେଇପାରିବେନି, ରାକ୍ଷସ ହେଇ ବାହାରିବେ। କିନ୍ତୁ ଯେଉଁ ଯଦୁତ୍ତମ ଶ୍ଳୋକ ଗୁଣାନ ବର୍ଣ୍ଣନ, ଏ ଉତ୍ତମ ଶ୍ଳୋକ ଉଦ୍ଗତ ତମ ଯଶ ଉତ୍ତମ ବୋଲି କୁହାଯାଉଛି, ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଭଗବାନଙ୍କର ଯଶ ବା କଥା। ଆମର ଶ୍ରୀମଦ ପ୍ରଭୁପାଦ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ କହନ୍ତି ଯେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଏ ଯେଉଁ ରହିଛି ପରମାର୍ଥିକ ଗ୍ରନ୍ଥ ସବୁ ରହିଛି, ଇଏ ହେଉଛି ଏ ଭୌତିକ ଜଗତର ତ୍ରିଗୁଣର ଉର୍ଦ୍ଧ୍ୱରେ, ଏବଂ ଆପଣ ଯେତେ ଅଧ୍ୟୟନ କରୁଥିବେ, ଯେତେ ତାର ଅର୍ଥ ବୁଝୁଥିବେ, ତାର ଆଲୋକ ସେତେ ଅଧିକରୁ ଅଧିକ ପରିମାଣରେ ବୃଦ୍ଧି ହେଉଥିବ। ଅନଲିମିଟେଡ୍ ଲିମିଟ୍ ନାହିଁ, ସୀମା ନାହିଁ। ଆପଣ ପ୍ରଭୁପାଦ ମହାରାଜ କହନ୍ତି ଆପଣ ସବୁଦିନେ ଯଦି ଭଗବତ ଗୀତାର 700 ଶ୍ଳୋକ ପାଠ କରିବେ, ପ୍ରତି ଅଧ୍ୟୟନରେ ଗୋଟେ ନୂଆ ନୂଆ ଅର୍ଥ ପ୍ରାପ୍ତ ହେବେ, କାରଣ ଇଏ ହେଉଛି ପରମାର୍ଥିକ ଗ୍ରନ୍ଥ। ତେଣୁ ଯଦୁତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ, ଯେଉଁ ଭାବେ ଭଗବାନଙ୍କର ଗୁଣଗାନ କଲେ, ଅନୁବର୍ଣ୍ଣନ କଲେ, ସମସ୍ତ ସଂସାର ପରିଶ୍ରମାପହଂ, ସଂସାରରେ ଆମେ ସମସ୍ତେ ପରିଶ୍ରମ କରୁଛେ, ସମସ୍ତେ ଦିନସାରା ବିଭିନ୍ନ କାର୍ଯ୍ୟରେ ରତ ରହିକରି ଆସି ଏଠି ଶ୍ରବଣ କରୁଛନ୍ତି ଭଗବାନ କଥା, କିନ୍ତୁ ସେଇ ପରିଶ୍ରମ ଦୂର ହୋଇଯିବ, ଆନନ୍ଦ ଜଣେ ପ୍ରାପ୍ତ ହେବ ଭଗବାନ କଥା ଶୁଣିକରି। ଅମୃତ ପାଳନ କଲେ ଯେଉଁଭଳି ଭାବରେ ଆନନ୍ଦ ପ୍ରାପ୍ତ ହେବେ, ସେଭଳି ଭାବରେ ଭଗବାନ କଥା ଅମୃତ ପାଳନ କରି ସମସ୍ତେ ଆନନ୍ଦିତ ହେବେ, ସମସ୍ତ ପରିଶ୍ରମ ଶାନ୍ତ ହୋଇଯିବ, ତାଙ୍କ ପରିଶ୍ରମ ଦୂର ହୋଇଯିବ, ସେମାନେ ଆନନ୍ଦ ଅନୁଭବ କରିପାରିବେ। ତେଣୁ ଏଇଭଳି ଭାବରେ ଏ ଯେଉଁ ସମୁଦ୍ର ମନ୍ଥନ ଲୀଳା ଏବଂ ଅମୃତ ଆଖ୍ୟାନ, ତାହା ଯେଉଁମାନେ ଶ୍ରବଣ କଲେ ସେମାନେ ଏଇଭଳି ଭାବରେ ସବୁ ତାଙ୍କର ଯେଉଁ ଉଦ୍ୟମ କରିବେ ସେ କେବେ ନଷ୍ଟ ହେବ ନାହିଁ, ଏବଂ ସେମାନେ ସମସ୍ତ ପରିଶ୍ରମରୁ ତାଙ୍କୁ ମୁକ୍ତ ହୋଇପାରିବେ ଏବଂ ଆନନ୍ଦ ଲାଭ କରିପାରିବେ। ତେଣୁ ଅନ୍ତିମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯାହାକୁ ଆମେ ସବୁଦିନ ମଙ୍ଗଳାଚରଣ ପାଠ କରୁଛେ, ଯେ ଅସଦ ବିଷୟ ମଙ୍ଗ୍ରୀଂ ଭାବଗମ୍ୟଂ ପ୍ରପନ୍ନାନ୍ ଅମୃତମର ମର୍ଯ୍ୟାନ୍ନାସିନ୍ଧୁ ମଧ୍ୟମ କପଟ ଯୁବତୀ ବେଶ ମୋହଞ୍ଜ ସୁରାରିଂ ତମଂ ଉପସୃତାନାଂ କାମ ପୁରଂ ନତୋସ୍ମି। ସେଇ କାମିନୀ ଯେଉଁ ସେଇ ମୋହିନୀ ରୂପ ଧାରଣ କରିଛନ୍ତି ଭଗବାନ, ତାଙ୍କୁ ସେ ପ୍ରଣାମ କରୁଛନ୍ତି ସୁଖଦେବ ଗୋସ୍ୱାମୀ। କାହିଁକି ପ୍ରଣାମ କରୁଛନ୍ତି ନା, ଅସତ ଅଭିଷେମ ଘ୍ରିଂ ଭାବଗମ୍ୟଂ ପ୍ରପନ୍ନାନ୍, ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଅସୁରମାନେ ଦେଖିଲେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ତାଙ୍କୁ ସେ ବଞ୍ଚିତ କଲେ। ଏଠି ଆମର ସୁଦର୍ଶନୀ କହୁଛନ୍ତି ତାଙ୍କ ଭାଷାରେ ଯେ ଭଗବତା କୃତଂ ଭକ୍ତ ପକ୍ଷପାତଂ ସ୍ମରଣ ନମସ୍କୃତି, ଭଗବାନ ଯେଉଁ ପକ୍ଷପାତ କରୁଛନ୍ତି ଏଇଟାକୁ ସ୍ମରଣ କରି ଭକ୍ତଙ୍କ ପ୍ରତି ସେ ପକ୍ଷପାତ କରୁଛନ୍ତି, ତେଣୁ ସେଥିପାଇଁ ସୁଖଦେବ ଗୋସ୍ୱାମୀ ତାଙ୍କୁ ନମସ୍କାର କରୁଛନ୍ତି, ପକ୍ଷପାତ କରୁଥିବାରୁ ତାଙ୍କୁ ନମସ୍କାର କରୁଛନ୍ତି। ତେଣୁ ଅମୃତଂ ଅମର ବର୍ଜ୍ୟାନ୍ ଆଶୟ ସିନ୍ଧୁ ମଧ୍ୟମ, ଏଇ ଯେଉଁ ସମୁଦ୍ର କ୍ଷୀର ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ବାହାରିଥିଲେ, ଯେଉଁ ଭଗବାନଙ୍କର ଆଉ ଗୋଟିଏ ଅବତାର ଧନ୍ୱନ୍ତରୀଙ୍କ ସହିତ ବାହାରିଥିଲେ, ସେଇ ଭଗବାନ ଯେଉଁ ସିନ୍ଧୁ ମଧ୍ୟରୁ ବାହାରି କପଟ ଯୁବତୀ ବେଶ ଧାରଣ କରିଥିଲେ, କପଟ କରିଥିଲେ ମୋହ କରିବା ପାଇଁ, ଦୈତ୍ୟମାନଙ୍କୁ ବଞ୍ଚନା କରିବା ପାଇଁ ଏଇ କପଟ ଯୁବତୀ ବେଶ ଧାରଣ କରିଥିଲେ, ଏବଂ ମୋହୟଞ୍ଜ ସୁରାରିଂ, ସୁରାରିଂ କହିଲେ ସୁର କହିଲେ ଦେବତାମାନେ, ତାଙ୍କର ହରି ହେଉଛନ୍ତି ଅସୁରମାନେ, ସେ ଅସୁରମାନଙ୍କୁ ମୋହ କରିଥିଲେ ଭଗବାନ ଏଇ ମୋହିନୀ ରୂପରେ। ତେଣୁ ତମହଂ ଉପସୃତାନାଂ କାମ ପୁରଂ ନତୋସ୍ମି, ତେଣୁ ସେଇ ଭଗବାନ ସେଇ ମହିନୀ ଦେବୀଙ୍କୁ ତମ ଅହମ୍ ମୁଁ ତାଙ୍କୁ ଉପସ୍ରୁତାନ ସେଇ ଭକ୍ତମାନେ ସେଇ ଭଗବାନଙ୍କୁ ସେଇଭଳି ଭାବରେ ତାଙ୍କୁ ନତୋସ୍ମି ତାଙ୍କୁ ସେଇଭଳି ଭାବରେ ପ୍ରଣାମ କରିବେ। ଅନ୍ତିମରେ ଆମେ ସେଇ ଭଗବାନଙ୍କୁ ପ୍ରଣାମ କରି ଆମର କଥାକୁ ବିଶ୍ରାମ ଦେବା। ତେଣୁ ଦ୍ରୌପଦୀ ମହାରାଜ କହୁଛନ୍ତି ଯେ ଦି ଇନଷ୍ଟ୍ରକ୍ସନ୍ ଅଫ୍ ଦିସ୍ ନାରେସନ୍ କନ୍ସର୍ଣ୍ଣିଂ ଦ ଚର୍ନିଂ ଅଫ୍ ଦ ମିଲ୍କ ଓସନ୍ ଇଜ୍ କ୍ଲିଅର୍ଲି ମ୍ୟାନିଫେଷ୍ଟେଡ୍ ବାଇ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ଏ ଯେଉଁ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା ଆ ଯେଉଁ ଶିକ୍ଷା ଭଗବାନ ନିଜେ ପ୍ରଦାନ କରିଛନ୍ତି। ଅଲଦୋ ହି ଇଜ୍ ଇକ୍ୱାଲ୍ ଟୁ ଏଭ୍ରିୱାନ୍, ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ। ସପ୍ତମ ସ୍କନ୍ଧରେ ଏ ପ୍ରଶ୍ନଟି ପଚାରିବେ ପରୀକ୍ଷିତ ମହାରାଜ। ଷଷ୍ଠ ସ୍କନ୍ଧରେ ଯେତେବେଳେ ଭଗବାନ ଯେଉଁ ବିଭିନ୍ନ ଲୀଳା ବର୍ଣ୍ଣନା କରୁଛନ୍ତି, ଭଗବାନ କେମିତି ଅସୁରମାନଙ୍କୁ ହତ୍ୟା କରୁଛନ୍ତି, ଦେବତାମାନଙ୍କ ସାହାଯ୍ୟ କରିକି ଅସୁରମାନଙ୍କୁ ନିଧନ କରୁଛନ୍ତି, ଏ କଥା ବୃତ୍ରାସୁର ଇତ୍ୟାଦି ଉପାଖ୍ୟାନରେ ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏ କଥାଟି କହିବେ। ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସେ ସମାନ। ସମ ପ୍ରିୟ ସୃତ ବ୍ରହ୍ମନ୍ ଭୂତାନାଂ ଭଗବାନ ସ୍ୱୟଂ, ସେ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କ ପ୍ରିୟ ଏବଂ ସମସ୍ତଙ୍କର ସୁହୃତ ସେ। କିନ୍ତୁ ତଥାପି ଇନ୍ଦ୍ରସ୍ୟାର୍ଥେ କଥଂ ଦୈତ୍ୟାନ୍ ଅବଧିତ ବିଷମ ଯଥା, ଭଗବାନ କାହିଁକି ବିଷମ ହେଲେ? ସେ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ସପ୍ତମ ସ୍କନ୍ଧରେ ଯେଉଁ ଭଗବାନଙ୍କର ନୃସିଂହଦେବଙ୍କର ଲୀଳାଟି ବର୍ଣ୍ଣନା କରିଛନ୍ତି, ପ୍ରହ୍ଲାଦ ମହାରାଜଙ୍କ ଲୀଳାଟି ବର୍ଣ୍ଣନା କରିଛନ୍ତି, ତେଣୁ ହେଉଛି ପୋଷଣ, ଭଗବାନ କେମିତି ପୋଷଣ କରନ୍ତି, ଭଗବାନ ତାଙ୍କର ଭକ୍ତଙ୍କୁ କେମିତି ରକ୍ଷା କରନ୍ତି। ତେଣୁ ସେହି ତମହଂ ଉପସୃତାନାଂ ସେହି ଭଗବାନ ଭକ୍ତମାନେ ତାଙ୍କୁ ସେହିଭଳି ଭାବରେ ପ୍ରଣାମ କରିବେ। ତେଣୁ ଅନ୍ତିମରେ ଆମେ ସମୟ ହୋଇଯାଇଛି, ଆମେ ଆମ କଥାକୁ ଏଇଠି ବିଶ୍ରାମ ଦେବା। ତେଣୁ ଆପଣମାନଙ୍କୁ ବିଶେଷ ଭାବରେ ଯେଉଁମାନେ ଏଇ 7 ଦିନ ଧରି ଏଇ ସମୁଦ୍ର ମନ୍ଥନ ଲୀଳାରେ ବିଭିନ୍ନ ଭାବରେ ସାହାଯ୍ୟ କରିଛନ୍ତି, ବିଭିନ୍ନ ଭାବରେ ଅଂଶଗ୍ରହଣ କରିଛନ୍ତି, କିଏ ଶ୍ରୋତା ରୂପରେ ଅଂଶଗ୍ରହଣ କରିଛନ୍ତି, କିଏ ବକ୍ତା ରୂପରେ ଅଂଶଗ୍ରହଣ କରିଛନ୍ତି, କିଏ ବିଭିନ୍ନ ପ୍ରକାର ସାହାଯ୍ୟ କାର୍ଯ୍ୟ କରିଛନ୍ତି। ବିଶେଷ ଭାବରେ ସବୁଦିନେ ଆମେ କିଛି କିଛି ପ୍ରସାଦ ବିତରଣ କରିଥିଲେ, ସେ ପ୍ରସାଦରେ କିଛି କିଛି ଧନ ଯେଉଁମାନେ ଅର୍ପଣ କରିଛନ୍ତି ଆମର ଡିପାର୍ଟମେଣ୍ଟ ତରଫରୁ, ସେଥିପାଇଁ ତାଙ୍କ ପାଇଁ କିଛି ପୁରସ୍କାର ବ୍ୟବସ୍ଥା କରାଯାଇଛି। ତେଣୁ ଆମେ ଡାକିବା ଆମର ଭରଦାସ ପ୍ରଭୁଙ୍କୁ, ସେ ତାଙ୍କର ନାମ ଘୋଷଣା କଲେ ଆମେ ତାଙ୍କୁ ଗୋଟିଏ ଗୋଟିଏ ପୁରସ୍କାର ଦେବା। ଏବଂ ତାପରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ବିଶେଷ ଭାବରେ ଏଇ ଯେଉଁ ଆମେ ଗତକାଲି ଆପଣଙ୍କୁ ନାମ କେମିତି ଆମେ ଗ୍ରହଣ କରିବା, କେମିତି ନାମ ଜପ କରିବା ସେ ବିଷୟରେ ତିଳକରାମ ପ୍ରଭୁ ଆପଣମାନଙ୍କୁ କହିଥିଲେ। ଆଜି ମଧ୍ୟ ଆପଣମାନଙ୍କୁ କିଛି ସମୟ ଏଇ ଭଗବାନଙ୍କ ନାମ ଜପ କରିବା। ଇଏ ହେଉଛି ପ୍ରାକ୍ଟିକାଲ, ବର୍ତ୍ତମାନ ଥିଓରୀ ସରିଗଲା, ବର୍ତ୍ତମାନ କୋଶ୍ଚିନ୍ ଆସିବ ପ୍ରାକ୍ଟିକାଲ, କିଏ କେତେ ଶ୍ରବଣ କରିଛନ୍ତି, କିଏ କେତେ ଶିକ୍ଷା କରିଛନ୍ତି, ବର୍ତ୍ତମାନ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହେବେ ଆମେ ଭାବୁଛୁ ନିଶ୍ଚିନ୍ତ ଭାବରେ। ଏ ପରୀକ୍ଷା ଦିଆଯିବ, ବର୍ତ୍ତମାନ ଆପଣମାନେ ଦେବେ ପରୀକ୍ଷା। ତିଳକରାମ ପ୍ରଭୁ ହେଉଛନ୍ତି ଏକ୍ଜାମିନର, ସେ ଆସିଛନ୍ତି ପରୀକ୍ଷା କରିବେ ସେ ଆପଣମାନଙ୍କୁ। ତେଣୁ ଏଇ ଯେଉଁ ଆପଣମାନେ ଶୁଣିଲେ 7 ଦିନ ଧରି ଭଗବାନ କଥା, ସେଇ ଭଗବାନଙ୍କର କେମିତି ଆମେ ଭକ୍ତିରେ ନିଯୁକ୍ତ ହେବା, କେମିତି ଏଇ ଭକ୍ତି ଆଚରଣ କରିବା, ଏଇ ପ୍ରାକ୍ଟିକାଲ ମାର୍ଗରେ ଦେଖାଯାଉଛି, ପ୍ରାକ୍ଟିକାଲ ସେ ଶିକ୍ଷା ଦେବେ। ତେଣୁ ଆମେ ଅନୁରୋଧ କରିବୁ ତ୍ରିଳକରାମ ପ୍ରଭୁଙ୍କୁ, ଯେଉଁମାନେ ଏଇ ମାଳା ଗ୍ରହଣ କରିବା ପାଇଁ ଚାହିଁବେ ସେମାନେ ନେବେ ଏବଂ ଜପ କରିବେ ଗୋଟେ ମାଳା। ଭରଦାସଙ୍କୁ ଡାକନ୍ତୁ, ଯେଉଁମାନେ 7 ଦିନ ଧରି ଆମକୁ ସାହାଯ୍ୟ କରିଛନ୍ତି ବିଭିନ୍ନ ପ୍ରସାଦ ବିତରଣରେ, ତାଙ୍କୁ କିଛି କିଛି ଇଏ କରିବା। ତେଣୁ ଆ ଭିତରେ ଆମେ ଅନୁରୋଧ କରିବୁ ଆମର ସୀତାପତି ପ୍ରଭୁଙ୍କୁ, ସେ ଗୋଟେ ମହାମନ୍ତ୍ର କୀର୍ତ୍ତନ କରିବେ।
Thank you.